ହ୍ୟାଲୋ, ମୁଁ ତାରିଣୀ ବସ୍ତିରୁ କହୁଛି। ମୁଁ କଲ୍ୟାଣୀ ସାହୁ। ଆମର ଅସୁବିଧା ଯେ ରାସ୍ତାରେ ପୁରା ଖାଲି ଜୋର ଟାଣି ଦୀପ ବର୍ଷା ହେଲେ ମାନେ କେମିତି ଜମିକି ରହୁଛି ମଶା। ସବୁବେଳ ପାଇଁ ମଶା ଗାଡି ବି ଆସୁନି, ସବୁ ଘରେ ଘର ଦ୍ୱାର ମଶା। ଆଉ ପାଣି ବି ସପ୍ଲାଏ ପାଣି ଆସୁଛି, କମ୍ ସମୟ ଆସୁଛି, ଦୁଇ ଟାଇମ୍ ଆସୁନି, ଗୋଟେ ଟାଇମ୍ ଆସୁଛି। ସିଧା ଗୋଟେ ଟାଇମ୍ ଆସୁଛି, ସେ ବି ଠିକ ସେ ଅଧିକ ସମୟ ଦଉନି, 10 ମିନିଟ୍ 15 ମିନିଟ୍ରେ ବନ୍ଦ କରିଦେଉଛି। ତାପରେ ଲାଇଟ୍ ବି ଜଳୁନି, ଖୁଣ୍ଟି ଲାଇଟ୍ ନାହିଁ, ଜଳୁନି, ଧପଧପ ହେଉଛି। ବର୍ଷା ହେଲା ବେଳକୁ ଇଏ ହେଉଛି, ସେ ଆସିକି 2 ମାସରେ ମାସରେ ଦେଖିବା କଥା, ସେ ବି ହେଉନି, କମ୍ପ୍ଲେନ୍ ଦେଲେ ବି ଆସିନାହାନ୍ତି। ପାଣି ବି ଆମର ଯୋଉ ସପ୍ଲାଏ ପାଣି ଆସୁଛି, ସେ ମାଟି ପାଣି ଆସୁଛି, ସେଇଆକୁ ପିଇବା ପାଇଁ ହେଲା ବେଳକୁ ବହୁତ ପ୍ରକାର ରୋଗ ହେଉଛି। ଗୋଟେ ATM ପାଣି ବି ଆମର ATM କାର୍ଡ ଅଛି, କିନ୍ତୁ ATM ପାଣି ନାହିଁ। ଆମକୁ ଟିକେ କୋଉ କଲେ ଆମକୁ ଶିଖିବୁ ନାହିଁ, ଆମେ ଶିଖିଯାନ୍ତି।